ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চালন্তু শুনিবা ঈশ্বরঙ্ক ভক্তঙ্ক থারু ঈশ্বরঙ্ক জীবনদায়ক বাক্য।
শান্তি স্থির রহন্তু। ভাগ দুই। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামে মো পাষ্ট পূর্ণচন্দ্র আউথরে আপন মানুষ এই কার্যক্রমে স্বাগত করুছি। প্রিয় শ্রোতা, সেই সর্বশক্তি পরমেশ্বর আপন মানুষ আশীর্বাদ করতু। আপনার সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরই রাখু। শত্রু শয়তান হস্তর আপন মানুষ সে সুরক্ষা রাখতু। তাহলে প্রেম, তাহলে স্নেহ, তাহলে অনুগ্রহ সদা সর্বদা আপনার সহবর্তী রহো। প্রিয় শ্রোতা, চলন্তু আজ আমি মানে কিছু সময় পবিত্র শাস্ত্র বাইবেল টু তাহলে জীবনদায়ক বাক্য ধ্যান করা। আজর আলোচনা হচ্ছে শান্তি স্থির রহন্তু ভাগ দুই। বিশেষ ভাবে আমি আজ আলোচনা করা সত্যতা প্রমাণ করে। বন্ধু, নিজ ও বঞ্চাইবা চেষ্টা করে সে যীশুকে ভুলে যাই এবং যেতবে সে আত্মা নির্ভরশীল হয়ে নিরাশ হলে সেতবে সে বা সে তাহলে সাহায্য কলে বা সাহায্য পাই মাগিলে। কেতে থর শিষ্য মানক অভিজ্ঞাত আরাম যেতবে প্রলোভন ঝড় একত্র হুয়ে এবং প্রবল বজ্রপাত হুয়ে এবং তরঙ্গ আম উপরে বসি যায়, আমি কেবল ঝড় সহিত যুদ্ধ করি ভুলে যাও থাই বা ভুলে যাই থাও যে আমাকে সাহায্যকারী অছন্তি। আমার আশা নষ্ট নহেবা পর্যন্ত আমি নিজ শক্তি উপরে বিশ্বাস করু এবং আমি বিনষ্ট হওয়ার প্রস্তুত হয়ে থাকি। তারপরে আমি যীশুকে মনে পকাও এবং যদি আমি তাঙ্কু উদ্ধার করিবা কো তাঙ্কু ডাকিবা, আমি বৃথা কান্দিবা নাহি বন্ধু। যদিও সে আমার অবিশ্বাস এবং তাঙ্কু ডাকিবা, তাঙ্কু বিশ্বাস করিবা আত্মবিশ্বাসকে দুঃখরে ভর্জনা করিথাও, তথাপি সে আমাকে অবশ্য সাহায্য করিবে। সাহায্য দেবারে বিফল হতে না। স্থলভাগরে হো কিংবা সমুদ্রে যদি আমি হৃদয়ের ত্রাণকর্তা অছন্তি বলি বিশ্বাস করিবা, তেবে ভয়ের আবশ্যকতা নাহি। মুক্তিদাতা উপরে বিশ্বাস জীবনর সমুদ্রকে সুগম করিব এবং আমাকে বিপদর উদ্ধার করিব, যেপরি সে সর্বোত্তম বলে জানন্তি। বন্ধু, এই চমৎকারে আউ এক আধ্যাত্মিক শিক্ষা আছে। প্রত্যেক মনুষ্যর অনুভূতি শাস্ত্রর বাক্যর সত্যতা প্রমাণ করে। দুষ্ট মানে অসুবিধারে পড়িথিবা সমুদ্র সদৃশ্য, যেতবে সে বিশ্রাম নেই পারিব না, শান্তি নাই, মোর পরমেশ্বর কহন্তি দুষ্ট মানুষ। এইপরে যেসায় 57:20-21 আমি পাওছ। বন্ধু, পাপ আমার শান্তি নষ্ট করে দিয়েছি। যেতবে আত্মা অবহেলিত আমি বিশ্রাম পাই পারু না, কোনসি মানব শক্তি নিয়ন্ত্রণ করে পারিব না। শিষ্য মানে যেপরি প্রবল ঝড়কু শান্ত করা চেষ্টা করলে, আমি এখানে অসহায় অটু, যেপরি ଶିଷ୍ୟମାନେ ହୋଇଥିଲେ। କିନ୍ତୁ ଯିଏ ଗାଲିର ବିଲକୁ ଶାନ୍ତି କରିଲା ସେ ପ୍ରତ୍ୟେକ ଆତ୍ମା ପାଇଁ ଶାନ୍ତିର ବାକ୍ୟ କହିଛି। ଯଦିଓ ପ୍ରବଳ ଝଡ଼ ଯେଉଁମାନେ ପ୍ରଭୁ ଆମକୁ ଉଦ୍ଧାର କର ଚିତ୍କାର କରି ଯୀଶୁଙ୍କ ନିକଟକୁ ଫେରିଯାଇଛନ୍ତି ସେମାନେ ମୁକ୍ତି ପାଇବେ। ତାଙ୍କର ଅନୁଗ୍ରହ ଯାହା ଆତ୍ମାକୁ ଈଶ୍ୱରଙ୍କ ସହିତ ସଂଯୁକ୍ତ କରେ, ମନୁଷ୍ୟର ଆବେଗକୁ ଦୂର କରେ ଏବଂ ତାଙ୍କ ପ୍ରେମର ଦ୍ୱିତୀୟ ବିଶ୍ରାମ କରେ, ସେ ଝଡ଼କୁ ଶାନ୍ତ କରନ୍ତି ଯେପରି ଏହାର ତରଙ୍ଗ ଗୁଡ଼ିକ ସ୍ଥିର ହୋଇ ରହିଥାଏ। ତାପରେ ସେମାନେ ଖୁସି ହୁଅନ୍ତି କାରଣ ସେମାନେ ଚୁପ୍ ରହିଲେ, ତେଣୁ ସେମାନଙ୍କୁ ସେମାନଙ୍କର ଇଚ୍ଛା ସ୍ଥାନକୁ ଆଣିଲେ। ଏହିପରି ଗୀତ ସଂଗୀତା 107:29-30 ଲେଖାଯାଇଛି। ବନ୍ଧୁ, ବିଶ୍ୱାସ ଦ୍ୱାରା ଧାର୍ମିକ ହୋଇ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମେମାନେ ଈଶ୍ୱରଙ୍କ ସହିତ ଶାନ୍ତି ପାଇଥାଉ, ଏହା ମନେ ରଖିଥାନ୍ତୁ। ଯେପରି ଯେସାୟ 32:17 ଲେଖା ଅଛି, ଧାର୍ମିକତାର କାର୍ଯ୍ୟ ଶାନ୍ତି ହେବ ଏବଂ ଧାର୍ମିକତାର ପ୍ରଭାବ ଚିରଦିନ ପାଇଁ ନିରବତା ଏବଂ ନିଶ୍ଚିତ ହେବ। ବନ୍ଧୁ, ପ୍ରଭାତର ତ୍ରାଣକର୍ତ୍ତା ଏବଂ ତାଙ୍କ ସାଥୀମାନେ କୂଳରୁ ଆସିଲେ ଏବଂ ଉଦୟ ସୂର୍ଯ୍ୟର ଆଲୋକ ସମୁଦ୍ର ଓ ସ୍ଥଳ ଭାଗରୁ ଶାନ୍ତିର ଅନୁଗ୍ରହ କରି ସ୍ପର୍ଶ କଲା। କିନ୍ତୁ ଯେତେ ଶୀଘ୍ର ସେମାନେ ସମୁଦ୍ର କୂଳରେ ପାଦ ସ୍ଥାପିଥିଲେ ସେମାନଙ୍କ ଆଖି ଡର କ୍ରୋଧ ଠାରୁ ଅଧିକ ଭୟକୁ ଦୃଶ୍ୟ ଦ୍ୱାରା ସ୍ୱାଗତ କରାଯାଇଥିଲା। ଖବରର ମଧ୍ୟରେ କିଛି ଲୁଚି ରହିଥିବା ସ୍ଥାନରୁ ଦୁଇଜଣ ପାଗଲ ସେମାନଙ୍କ ଉପରେ ଦୌଡ଼ିଗଲେ, ଯେପରି ସେମାନଙ୍କୁ ଖଣ୍ଡ ଖଣ୍ଡ କରିଦେଲେ ବା କରିଦେବେ। ଏହି ଲୋକମାନଙ୍କ ବିଷୟରେ ଚୁଲିବା ଶୃଙ୍ଖଳାର ଏକ ଅଂଶ ଯାହାକି ସେମାନେ ବନ୍ଦୀରୁ ରକ୍ଷା ପାଇବାରେ ଭାଙ୍ଗି ଦେଇଥିଲେ, ସିଙ୍ଗୁଲିକି ଭାଙ୍ଗି ଦେଇଥିଲେ। ସେମାନଙ୍କର ମାଂସ ଛିଣ୍ଡିଗଲା ଏବଂ ରକ୍ତସ୍ରାବ ହେଲା ଯେଉଁଠାରେ ସେମାନେ ନିଜକୁ ଭୀଷ୍ମ ପଥରରେ କାଟି ଦେଇଥିଲେ। ସେମାନଙ୍କର ଆଖି, ସେମାନଙ୍କର ଲମ୍ବା ଏବଂ ମେଲିତ କେଶରୁ କୌଣସି ଉଠିଲା। ମାନବିକତାର ସମାନତା ସେହି ଭୂତମାନଙ୍କ ଦ୍ୱାରା ଲିଭି ଯାଇଥିବା ପରି ମନେ ହେଉଥିଲା ଏବଂ ସେମାନେ ପୁରୁଷଙ୍କ ଅପେକ୍ଷା ବନୁଆ ଜନ୍ତୁ ପରି ଦେଖାଯାଉଥିଲେ। ବନ୍ଧୁ, ଦେଖନ୍ତୁ ଏହି ପରିସ୍ଥିତିକୁ ଆପଣ ମନେ ମନେ ଭାବନ୍ତୁ। ଏଠି ଆମେ ଶିଷ୍ୟ ଓ ସେମାନଙ୍କ ସାଥୀମାନେ ଭୟଭୀତ ହୋଇ ପଲାଇଲା ବା ପଲାଇବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ଦେଖିଲେ ଯେ ଯୀଶୁ ସେମାନଙ୍କ ସହିତ ଏବଂ ସେମାନେ ତାହାଙ୍କୁ ଖୋଜିବାକୁ ଲାଗିଲେ। ଯେଉଁଠାରେ ସେମାନେ ତାହାଙ୍କୁ ଚାଲିଦେଲେ ସେ ସେଠାରେ ଠିଆ ହୋଇଥିଲା। ଯିଏ ତୋଫାନକୁ ଶାନ୍ତ କରିଥିଲା, ଯିଏ ପର୍ବତରୁ ଶୈତାନକୁ ଭେଟି ତାଙ୍କୁ ପରାସ୍ତ କରିଥିଲା, ସେ ଏହି ଭୂତମାନଙ୍କ ଆଗରେ ପଲାଇ ନାହାନ୍ତି। ଯେତେବେଳେ ଲୋକମାନେ ଦାନ୍ତ କଡ଼ ମଡ଼ କରି ପାଟିରେ ହୁମ୍ପ ହୋଇ ତାଙ୍କ ନିକଟକୁ ଆସିଲେ, ଯୀଶୁ ସେହି ହାତକୁ ଉଠାଇ ଯାହା ତରଙ୍ଗକୁ ବିଶ୍ରାମ ନେବାକୁ କହିଲା ଏବଂ ସେହି ଲୋକମାନେ ନିକଟତର ହୋଇପାରିଲେ ନାହିଁ। ସେମାନେ କ୍ରୋଧିତ ହୋଇ ଠିଆ ହୋଇଥିଲେ। କ୍ଷମତା ସହିତ ଅଶୁଚି ଆତ୍ମାମାନଙ୍କୁ ସେମାନଙ୍କ ଠାରୁ ବାହାର କରିବାକୁ ଆଦେଶ ଦେଲେ। ତାଙ୍କ କଥା ଦୁର୍ଭାଗ୍ୟର ଅନ୍ଧକାର ମନରେ ପ୍ରବେଶ କଲା। ସେମାନେ ଅନ୍ଧକାରରେ ଅନୁଭବ କଲେ ଯେ ଜଣେ ନିକଟବର୍ତ୍ତୀ ଯିଏ ସେମାନଙ୍କୁ ଯନ୍ତ୍ରଣାଦାୟକ ଭୂତମାନଙ୍କ ଠାରୁ ରକ୍ଷା କରିପାରିବେ। ସେମାନେ ତାଙ୍କୁ ଉପାସନା କରିବାକୁ ତ୍ରାଣକର୍ତ୍ତାଙ୍କ ପାଦ ତଳେ ପଡ଼ିଗଲେ। କିନ୍ତୁ ଯେତେବେଳେ ତାଙ୍କର ଦୟା ନିବେଦନ କରିବାକୁ ସେମାନଙ୍କ ଠାରୁ ଓଟ ଖୋଲା ହେଲା, ଭୂତମାନେ ସେମାନଙ୍କ ମାଧ୍ୟମରେ କଥାବାର୍ତ୍ତା କରି ଅତିଶୟ କାନ୍ଦିଲେ, ହେ ପରମେଶ୍ୱରଙ୍କ ପୁତ୍ର ଯୀଶୁ, ମୁଁ ତୁମ ସହିତ କ'ଣ କରିବି? ଏହିପରି ସେମାନେ ପଚାରିଲେ। ସେମାନେ କହିଲେ, ମୁଁ ବିନୟ କରୁଛି, ମୋତେ ଯନ୍ତ୍ରଣା ଦିଅ ନାହିଁ। ଯୀଶୁ ପଚାରିଲେ, ତୁମର ନାମ କ'ଣ? ଏବଂ ଉତ୍ତର ପାଇଲେ, ମୋର ନାମ ଲେଜିଅନ, କାରଣ ଆମ୍ଭେମାନେ ଅନେକ ଦୁଃଖୀ ଆଲୋକଙ୍କୁ ଦୁଃଖୀ ଲୋକଙ୍କୁ ଯୋଗାଯୋଗର ମାଧ୍ୟମରେ ଭାବରେ ବ୍ୟବହାର କରି ସେମାନେ ଯୀଶୁଙ୍କ ଅନୁରୋଧ କଲେ ଯେ ସେମାନଙ୍କୁ ଦେଶ ବାହାରକୁ ପଠାନ୍ତୁ ନାହିଁ। ବହୁତ ଦୂରରେ ଥିବା ଏକ ପର୍ବତ ଉପରେ ଘୁଷୁରୀମାନଙ୍କ ଏକ ବଡ଼ ଗୋରୁ ଚରାଉଥିବା, ସେଥିରେ ଭୂତମାନେ ପ୍ରବେଶ କରିବାକୁ ଅନୁମତି ଦେବାକୁ କହିଥିଲେ ଏବଂ ଯୀଶୁ ସେମାନଙ୍କୁ ଯନ୍ତ୍ରଣା ଦେଲେ। ସଙ୍ଗେ ସଙ୍ଗେ ଭୟଭୀତ ହୋଇ ଗୋରୁଟିକୁ ତାବୁ କଲା, ସେମାନେ ପାଗଲ ହୋଇ ପାହାଡ଼ ଉପରକୁ ଦୌଡ଼ିଗଲେ ଏବଂ ନିଜକୁ କୂଳରେ ଯାଞ୍ଚ କରିବାରେ ଅସମର୍ଥ ହୋଇ ଭଦ୍ର ଭିତରକୁ ପଶିଗଲେ। ବନ୍ଧୁ, ଏଡ଼େ ସୌନ୍ଦର୍ଯ୍ୟ ଆଚୁର୍ଯ୍ୟ କର୍ମ ଯୀଶୁ କଲେ। ଏହି ସମୟରେ ଭୂତମାନଙ୍କ ଉପରେ ଏକ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଆସିଥିଲା। ସେମାନଙ୍କ ମନରେ ଆଲୋକ ଆଲୋକିତ ହୋଇଥିଲା, ସେମାନଙ୍କ ଆଖି ବୁଦ୍ଧିରେ ଆଲୋକିତ ହେଲା। ଶୟତାନ ପ୍ରତିମୂର୍ତ୍ତିରେ ଏକ ଦିନ ବିକୃତ ହୋଇଥିବା ଚେହେରା ହଠାତ୍ ବୃଦ୍ଧ ହୋଇଗଲା, ରକ୍ତ ଜଡ଼ୁ ଗୁଡ଼ୁ ହାତ ଶାନ୍ତ ହୋଇଗଲା ଏବଂ ଆନନ୍ଦରେ ଲୋକମାନେ ମୁକ୍ତି ପାଇ ଈଶ୍ୱରଙ୍କୁ ପ୍ରଶଂସା କଲେ। ବନ୍ଧୁ, ଘୁଷୁରୀର ରକ୍ଷକମାନେ ଯାହା ଘଟିଥିବାର ଦେଖିଲେ ଏବଂ ସେମାନେ ଶୀଘ୍ର ସେମାନଙ୍କ ନିଯୁକ୍ତଦାତା ଏବଂ ସମସ୍ତ ଲୋକଙ୍କ ନିକଟରେ ଖବର ପ୍ରକାଶ କରିବାକୁ ତତ୍ପର ହେଲେ। ଭୟ ଆଶ୍ଚର୍ଯ୍ୟ ସମଗ୍ର ଜନସଂଖ୍ୟା ଯୀଶୁଙ୍କୁ ଭେଟିବାକୁ ଭିଡ଼ ଜମାଇଲେ। ଏହି ଦୁଇ ଭୂତତ୍ଵ ଦେଶର ଆତଙ୍କ ଥିଲା, ସେମାନେ ଯେଉଁଠାରେ ଥିଲେ ସେହି ସ୍ଥାନକୁ ଯିବା ପାଇଁ କେହି ସୁରକ୍ଷିତ ନଥିଲେ, କାରଣ ସେମାନେ ପ୍ରତ୍ୟେକ ଯାତ୍ରୀଙ୍କ ଉପରେ ଭୂତମାନଙ୍କ କ୍ରୋଧର ଦୌଡ଼ିବେ। ବର୍ତ୍ତମାନ ଏହି ଲୋକମାନେ ପୋଷାକ ପିନ୍ଧିଥିଲେ ଏବଂ ସେମାନଙ୍କର ମନରେ ଥିଲେ ସେମାନଙ୍କ ଯୀଶୁ ପାଦ ତଳେ ବସିଥିଲେ, ତାଙ୍କ ବାକ୍ୟ ଶୁଣୁଥିଲେ ଏବଂ ସେମାନଙ୍କୁ ସୁସ୍ଥ କରୁଥିବା ବ୍ୟକ୍ତିଙ୍କ ନାମକୁ ଗୌରବ ମାନ୍ୟତ କରୁଥିଲେ। ବନ୍ଧୁ, ଏହି ଚମତ୍କାର ସୁଦୃଶ୍ୟ ଦେଖିବା ବେଳେ ଲୋକମାନେ ଖୁସି ହେଲେ ନାହିଁ। ଖୁସିମାନଙ୍କ କ୍ଷତି ସଚେତନାର ଏହି ବନ୍ଦୀମାନଙ୍କୁ ଉଦ୍ଧାର କରିବା ଅପେକ୍ଷା ଅଧିକ ମହତ୍ତ୍ୱରେ ସେମାନେ ଦେଖିଥିଲେ। ଖୁସୁରୀର ମାଲିକମାନଙ୍କ ପ୍ରତି ଦୟା ଥିଲା ଯେ ଏହି କ୍ଷତି ସେମାନଙ୍କ ଉପରେ ଆସିବାକୁ ଅନୁମତି ଦିଆଯାଇଥିଲା। ସେମାନେ ପାର୍ଥିବ ଜିନିଷରେ ଅବତୀର୍ଣ୍ଣ ହୋଇଥିଲେ ଏବଂ ଆଧ୍ୟାତ୍ମିକ ଜୀବନର ମହାନ ସ୍ୱାର୍ଥ ପାଇଁ ଚିନ୍ତା କଲେ ନାହିଁ। ଯୀଶୁ ସ୍ୱାର୍ଥପରର ଉଦାସୀନତାରେ ମନ୍ତ୍ର ଭାଙ୍ଗିବାକୁ ଇଚ୍ଛା କଲେ, ଯେପରି ସେମାନେ ତାଙ୍କ ଅନୁଗ୍ରହ ଗ୍ରହଣ କରିବେ। କିନ୍ତୁ ସେମାନଙ୍କ ସମୟକ ଯଦି କ୍ଷତି ପାଇଁ ଦୁଃଖ ଏବଂ କ୍ରୋଧ ତ୍ରାଣକର୍ତ୍ତାଙ୍କ ଦୟାରେ ଆଖି ଅନ୍ଧ କରିଦେଇଥିଲା। ଆଲୋକିତ ଶକ୍ତିର ପ୍ରଦର୍ଶନ ଲୋକଙ୍କ ଅନ୍ଧବିଶ୍ୱାସକୁ ଜାଗ୍ରତ କଲା ଏବଂ ସେମାନଙ୍କ ଭୟକୁ ଉତ୍ସାହିତ କଲା। ସେମାନଙ୍କ ମଧ୍ୟରେ ଏହି ଅପରିଚିତ ବ୍ୟକ୍ତିଙ୍କ ଠାରୁ ଅଧିକ ବିପର୍ଯ୍ୟୟ ହୋଇପାରେ, ସେମାନେ ଆର୍ଥିକ ଅନିଷ୍ଟକୁ ଧରି ଏବଂ ତାଙ୍କ ଉପସ୍ଥିତିକୁ ମୁକ୍ତ ହେବାକୁ ସ୍ଥିର କଲେ। ଅନେକ ସମୟରେ ଆମମାନେ ମଧ୍ୟ ଏହିପରି କରିଥାଉ, ଯୀଶୁଙ୍କୁ ଭୁଲି ଯାଇଥାଉ। ସାଂସାରିକ ଆର୍ଥିକ ଉପରେ ଆମେ ନିର୍ଭର କରିଥାଉ, ସାଂସାରିକ ଧନ ଉପରେ ଆମେ ନିର୍ଭର କରିଥାଉ। ବନ୍ଧୁ, ଯେଉଁ ଯୀଶୁ ଏତେ ସୌନ୍ଦର୍ଯ୍ୟ ଆଚର୍ଯ୍ୟ କର୍ମ କରିଥିଲେ, ଯେଉଁ ଯୀଶୁ ସେହି ଭୂତଗ୍ରସ୍ତ ଲୋକମାନଙ୍କୁ ପୁନର୍ବାର ସାଧାରଣ ଜୀବନ ବଞ୍ଚିବା ପାଇଁ ସାହାଯ୍ୟ କରିଥିଲେ, ଯେଉଁ ବ୍ୟକ୍ତିମାନେ ଆପଣା ଗୃହ ଆପଣା ବାସସ୍ଥାନ ଆପଣା ଲୋକମାନଙ୍କୁ ଛାଡ଼ି ସେହି ଘନିଷ୍ଠ ପର୍ବତରେ ରୁଚି ରହିଥିଲେ, ଯାତ୍ରାଯାତ୍ରୀମାନଙ୍କୁ କ୍ଷତି କରୁଥିଲେ, ଦଣ୍ଡ ଦେଉଥିଲେ, ବର୍ତ୍ତମାନ ଶାନ୍ତିରେ ଆନନ୍ଦରେ ଖୁସିରେ ଈଶ୍ୱରଙ୍କୁ ପ୍ରଶଂସା କରି ଆଗକୁ ବଢ଼ିଲେ। ମାତ୍ର ଯେଉଁ ବ୍ୟକ୍ତିମାନେ ଏହାର ସାକ୍ଷାତ ହୋଇଥିଲେ, ଯେଉଁ ବ୍ୟକ୍ତିମାନେ ଏହି ଦୃଶ୍ୟ ଦେଖିଥିଲେ, ଯୀଶୁଖ୍ରୀଷ୍ଣଙ୍କୁ ବିଶ୍ୱାସ ନକରି ଯୀଶୁଙ୍କୁ ସେଇଠୁ ଯିବା ପାଇଁ କହିଥିଲେ। ଅନେକ ଥର ଆମମାନେ ମଧ୍ୟ ଏହିପରି କରିଥାଉ, ତେବେ ଯୀଶୁଖ୍ରୀଷ୍ଟ ଆମମାନଙ୍କ ଜୀବନରେ ଆଚର୍ଯ୍ୟ କର୍ମ କରିଥାନ୍ତି। ତେବେ ଯୀଶୁଖ୍ରୀଷ୍ଟ ଆମମାନଙ୍କ ଜୀବନରେ ସମସ୍ତ ପ୍ରକାର ସାହାଯ୍ୟ କରିଥାନ୍ତି, ଉଦ୍ଧାର କରିଥାନ୍ତି। ହେଲେ ହେଁ ବେଲେ ବେଲେ ତାହାଙ୍କୁ ଭୁଲି ଶୈତାନର ପଛରେ ଆମେ ଚାଲିଥାଉ। ଶୈତାନ ଅନେକ ପ୍ରକାର ପ୍ରଲୋଭନ ଆଣିଥାଏ, ଆଉ ସେହି ପ୍ରଲୋଭନ ଦ୍ୱାରା ଆମେ ଶୈତାନ ପଛେ ପଛେ ଚାଲିଥାଉ। ଯେପରି ଏହି ବ୍ୟକ୍ତିମାନେ ଯୀଶୁଙ୍କ ଆଚର୍ଯ୍ୟ କର୍ମ ଦେଖିଥିଲେ ନିଜ ଚକ୍ଷୁରେ, ହେଲେ ହିଁ ସେମାନେ ଯୀଶୁକୁ ସ୍ୱାଗତ କଲେ ନାହିଁ। ତାହେଲେ ପ୍ରିୟସୋତା, ଚାଲନ୍ତୁ ସେହି ଯୀଶୁଖ୍ରୀଷ୍ଟ ଯିଏକି ଆମମାନଙ୍କ ପାଇଁ ଆପଣ ଜୀବନ ଦାନ ଦେଲେ, ଯେପରି ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା, ଯେପରି ଆମେ ଏକ ଖୁସି ଜୀବନରେ ରହିପାରିବା, ଏହା ହିଁ ତାଙ୍କ ଆଶା। ତାହେଲେ ଚାଲନ୍ତୁ ଆମେ ନିଜ ତାହାଙ୍କ ପ୍ରେମମୟ ହସ୍ତରେ ସମର୍ପଣ କରି ତାହାଙ୍କ ମଧୁର ନାମରେ ପ୍ରାର୍ଥନା ଉଚ୍ଚର କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଜନ୍ୟ ହତ୍ୟା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣିଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ଶକ୍ତିରେ, ଜ୍ଞାନରେ ବୁଦ୍ଧିରେ। ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ଏମାନଙ୍କୁ ସୁରକ୍ଷା ପରିଶେଷ। ଯେବେ ତୁମେ ତୁମ ସେହି ସହସ୍ରଙ୍କ ସହ ଆପଣା ସାଧୁମାନଙ୍କୁ ସ୍ନେହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁର ନାମରେ ଏହି ଛୋଟ ବିଚ୍ଛିନ୍ନ ଅଛି, ତୁମେ ଗ୍ରହଣ କର। ଆମେନ୍।
ତୁମେ ଅଟ ପ୍ରଭୁ ରାଜାଧିରାଜନ, ସୃଷ୍ଟିର କରତା ତୁମେ ସର୍ବଶକ୍ତିମାନ। ତୁମେ ଅଟ ପ୍ରଭୁ ରାଜାଧିରାଜନ, ସୃଷ୍ଟିର କରତା ତୁମେ ସର୍ବଶକ୍ତିମାନ। ଶୁଷ୍କ ଅସ୍ଥି ସବୁ ସଜୀବ ହେବାକୁ ବୁହାଇଲ ପ୍ରାଣ ବାୟୁ ଚାରି ଦିଗୁ, ମହାବୀର ସେନା ସରଜିଲ ମୃତ୍ୟୁ କବଳରୁ। ସ୍ତୁତି ବନ୍ଦନା ପୂଜା ଆରାଧନା, ସ୍ତୁତି ବନ୍ଦନା ପୂଜା ଆରାଧନା। ଆଗମନ ହେଲା ଯେଉଁ ଦେଶେ ପ୍ରଶଂସା ସ୍ତୁତି ଗାନରେ ଉଠିଲା ଉଲ୍ଲାସେ ତୁମ ଆଗମନ ହେଲା ଯେଉଁ ଦେଶେ ପ୍ରଶଂସା ସ୍ତୁତି ଗାନରେ ଉଠିଲା ଉଲ୍ଲାସେ ତୁମରି ଡାକରେ ଛାଡ଼ିଲା କବର ମୃତ୍ୟୁର ବନ୍ଧ
প্রিয় শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত জনাই আমার এই ঠিকার যোগাযোগ করতু আমার আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRIINDIA অথবা ডাউনলোড করন্তু আমার মোবাইল অ্যাপ আপনার মোবাইল প্লে স্টোর কু যাঁন্তু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু ঈশ্বর আপনকু আশীর্বাদ করন্তু ধন্যবাদ।